ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହଲା ମୁଖିଆ ଖବର। ଦେଶେ ଆଇବା ଦିନେ ଗ୍ରୀନ ହାଇଡ୍ରୋଜେନ୍ ହବ୍ ପ୍ରତିଷ୍ଠା କରିବା ଲାଗି ନିଆଯାଉଛି ପଦକ୍ଷେପ, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀକ୍ଷେତ୍ର ପୁରୀ ନ ବସିଲା ରଥଯାତ୍ରା ସ୍ୱତନ୍ତ୍ର ସମୀକ୍ଷା ବୈଠକ। ଶାନ୍ତି ଶୃଙ୍ଖଳାତି ରଥଯାତ୍ରା ସାରବାର ଲାଗି ଶଙ୍କର ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜାତୀୟ ଶିକ୍ଷକ ପୁରସ୍କାର 2024 ଲାଗି ମୂଲ ହେଲା ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା। ଆଉ ରାଜ୍ୟ ସ୍କୁଲ ବନ୍ଦ ନିଷ୍ପତ୍ତିର ଫେରଘାଏ ସମୀକ୍ଷା କରାଯିବା, କହିଲେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାଥି ଉତ୍ତର ରଖିଛନ୍। ସେ କହିଛନ୍ତି ଯେ ଆଇବା ଦିନେ ଦେଶେ ଗ୍ରୀନ ହାଇଡ୍ରୋଜେନ୍ ହବ୍ ପ୍ରତିଷ୍ଠା କରିବା ଲାଗି ପଦକ୍ଷେପ ନିଆଯାଉଛି। ସେ କହିଛନ୍ତି ଯେ ଦେଶର ସୁରକ୍ଷାକେ ସବୁବେଳେ ପ୍ରାଥମିକତା ଦିଆଯାଉଛି, ଏଥିଲାଗି ଭାରତୀୟ ସେନାବାହିନୀର ଆଧୁନିକୀକରଣ କରାଯାଉଛି। ଆମର ଦେଶର ସେନାବାହିନୀ ଦକ୍ଷ ଆର୍ ଆତ୍ମନିର୍ଭର ହେବାର ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଟି ଆଜି ପୁରୀ ଟାଉନ୍ ହଲ୍ଠାରେ ରଥଯାତ୍ରା ପ୍ରସ୍ତୁତି ବାବଦେ ଗୋଟିଏ ସ୍ୱତନ୍ତ୍ର ସମୀକ୍ଷା ବୈଠକ ହୋଇଯାଇଛି। ରଥଯାତ୍ରା ଆଘନୁ ରାସ୍ତାଘାଟ ମରାମତି ସହିତ ପିଇବାର ପାଇନ୍, ପରିମଳ, ଗାଡ଼ିମଟର ଯା ଆସ, ଭିଡ଼କେ ଆୟତ୍ତ କରବାର, ଆଇନ ଶୃଙ୍ଖଳା ଆର୍ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବାବଦେ ସମୀକ୍ଷା ହୋଇଛି। ରଥଯାତ୍ରା ଶାନ୍ତି ଶୃଙ୍ଖଳାତି ସାରବାରକେ ବୈଠକନ ଆଲୋଚନା ହୋଇଥିଲା। ବିଭାଗୀୟ ଅଧିକାରୀମାନେ ସେମାନଙ୍କର ବିଭାଗ ତରଫ ନିଆଯାଇଥିବାର ପ୍ରସ୍ତୁତି ବାବଦେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଚଳିତ ବଛର ଦୁଇ ଦିନ ରଥଯାତ୍ରା ହେବାରକେ ଯାଉଥିବାରୁ ଆଇବା 8 ତାରିଖକେ ଛୁଟି ଘୋଷଣା କରବାରକେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଇତାକେ ନେଇକରି ବିଜ୍ଞପ୍ତି ଜାରି କରବାରକେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍।
ଶ୍ରୀମନ୍ଦିର ସହିତ ସମ୍ପୃକ୍ତି ଥିବା ସେବାୟତ ଏବଂ ନିଯୋଗର ଏବଂ ଅନ୍ୟ ସମସ୍ତ ଯେଉଁମାନେ ସମ୍ପୃକ୍ତି ଅଛନ୍ତି ରଥଯାତ୍ରାରେ ସମସ୍ତଙ୍କ ସହିତ ଆଗରୁ ମଧ୍ୟ ଆଲୋଚନା ହୋଇଛି ଏବଂ ଆଜି ତାର ସମୀକ୍ଷା ଥିଲା। ଏ ରଥଯାତ୍ରା ଦୁଇ ଦିନ ଧରିକରି ଅନୁଷ୍ଠିତ ହେବ, ସେଥିପାଇଁ ଦ୍ୱିତୀୟ ଦିନ ମଧ୍ୟ ସରକାରୀ ସେଥିପାଇଁ ଛୁଟି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ଆଉ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମଧ୍ୟ କୁହାଯାଇଛି। ଏଣୁ ଏହା ନିଶ୍ଚିତ ଭାବରେ ସଫଳ ହେବ। ମହାମହିମ ରାଷ୍ଟ୍ରପତି ଆସୁଛନ୍ତି, ସେଥିପାଇଁ ଆମକୁ ଅଧିକ ଉତ୍ସାହିତ ହେବା ପାଇଁ ପଡ଼ିଛି ଏବଂ ତାଙ୍କର ଉପସ୍ଥିତି ମଧ୍ୟ ଆମକୁ ଏକ ରଥଯାତ୍ରାରେ ସଫଳ ହେବା ସହିତ ଐତିହାସିକ ହେବ।
ପଛର ବିରଳ ରଥଯାତ୍ରା ରାଜ୍ୟ ସରକାରଙ୍କ ଲାଗି ଆଶୀର୍ବାଦ ବୋଲି କହିବାର ସହିତ ମୁଖ୍ୟମନ୍ତ୍ରୀ ଲୋକର ସହଯୋଗ କାମନା କରିଛନ୍। ସୁରକ୍ଷା ଲାଗି 180 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବା ବୋଲି ବୈଠକଟି ନିଷ୍ପତ୍ତି ନିଆଯାଇଛି। ସେନ୍ତା ରଥଯାତ୍ରା ସମ୍ୟାତି ରାଷ୍ଟ୍ରପତିଙ୍କର ଗସ୍ତକେ ନଜରଥି ରଖିକରି ସୁରକ୍ଷା ବ୍ୟବସ୍ଥା ବାବଦେ ଭିଲ ବୈଠକଟି ଆଲୋଚନା ହୋଇଥିଲା। ଏହି ବୈଠକଟି ଦୁହି ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଆଇନ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ଥାନୀୟ ବିଧାୟକ, ସେବାୟତ ପ୍ରତିନିଧି ଆର୍ ଉଞ୍ଜା ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 6 ତାରିଖରୁ 9 ତାରିଖ ତକ ଓଡ଼ିଶା ଗସ୍ତି ଆସିବେ। ଏ ଅବସରରେ ସେ ଭୁବନେଶ୍ୱର, ପୁରୀ ଆର୍ ଖୋର୍ଦ୍ଧା ଇଲାକା ଗସ୍ତ କରବାର କାର୍ଯ୍ୟକ୍ରମ ରହିଛି। ସୁରକ୍ଷାକେ ନଜରଥି ରଖିକରି ରାଷ୍ଟ୍ରପତିଙ୍କର ଗସ୍ତ ଆର୍ ରହଣୀ ଇଲାକାକେ ନୋ ଫ୍ଲାଇଙ୍ଗ ଜୋନ୍ ଭାବେ ଘୋଷଣା କରାଯାଇଛି ବୋଲି ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟ ତରଫ ସୂଚନା ମିଳିଛି। ହେଥିଲାଗି ସବୁ ଗଣମାଧ୍ୟମ ଆର୍ ଜନସାଧାରଣ ଏହି ନିୟମ ମାନବା ଲାଗି ନିର୍ଦ୍ଦେଶନାମା ଜାରି ହୋଇଛି। ହାତୀ ଆକ୍ରମଣ ଲାଗି ହେଉଥିବାର ଧନଜୀବନ ନୁକସାନକେ ରୋକବାର ଲାଗି ଜଙ୍ଗଲ ବିଭାଗ ତରଫ ଖାସ୍ ପଦକ୍ଷେପ ନିଆଯାଉଛି। ଦଲ୍ନୁ ଅଲଗା ହୋଇକରି ବୁଲୁଥିବାର ଦନ୍ତା ହାତୀ ଜନବସତି ମୁହାଁ ହୋଇକରି ସମସ୍ୟା କରୁଛନ୍। ଇତାକେ ନଜରଥି ରଖିକରି ଦନ୍ତା ହାତୀକେ ଚିହ୍ନଟ କରବାର ସାଙ୍ଗେ ସେମାନଙ୍କର ମାନସିକ ସ୍ଥିତିର ସୁଧାର ଆଣିବା ଲାଗି ଯୋଜନା ତିଆରି କରାଯାଇଛି। ଏଥିଲାଗି ପହିଲା କ୍ଷେପେ 300 ନୁ ଏତକା ଦନ୍ତା ହାତୀ ଭିତରୁ 12ଟାକେ ଚିହ୍ନଟ କରାଯାଇଛି ବୋଲି ଜଙ୍ଗଲ ବିଭାଗ ତରଫ ସୂଚନା ଦିଆଯାଇଛି। ରାଉରକେଲା, ବାରିପଦା, ଭୁବନେଶ୍ୱର ଆର୍ ଅନୁଗୁଳ ବାଗି 4ଟା ସର୍କଲଥି ଏହି ହାତୀମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କର ରେଡିଓ କଲାର ଲଗାଇକରି ଅଭୟାରଣ୍ୟନ ଛଡ଼ାଯିବାରକେ ନିଷ୍ପତ୍ତି ହୋଇଛି। ରେଡିଓ କଲାର ଲାଗବାନୁ ହାତୀମାନଙ୍କର ଗତିବିଧି ଉପରେ ନଜର ରଖାଯାଇପାରବା। ଇତା ଋତୁରୁ ସେମାନଙ୍କର ବ୍ୟବହାରଥି ପରିବର୍ତ୍ତନ ଆସିଲେ ହାତୀ ସୁଧାର କେନ୍ଦ୍ର ନ ରଖାଯାଇକରି ତା ଋତୁରୁ ପଦକ୍ଷେପ ନିଆଯିବା ବୋଲି ଜଙ୍ଗଲ ବିଭାଗ କହିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଜାତୀୟ ଶିକ୍ଷକ ପୁରସ୍କାର 2024 ଲାଗି ଅନ୍ଲାଇନ୍ ଦରଖାସ୍ତ ଆବେଦନ ପ୍ରକ୍ରିୟା ମୂଲ ହୋଇଛି। ଗଲା 27 ତାରିଖ ନୁ ମୂଲ ହୋଇଥିବାର ଅନ୍ଲାଇନ୍ ଆବେଦନ ଆଇବା 15 ତାରିଖ ତକ୍ ଚାଲବା ବୋଲି ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି। ରାଜ୍ୟ ଆର୍ କେନ୍ଦ୍ର ସରକାରଙ୍କର ଅଧୀନତି ଥିବାର ଭିନ୍ ଭିନ୍ ସ୍କୁଲ୍ ମାନକେ ପାଠ ପଢ଼ାଉଥିବାର ଶିକ୍ଷକ ଆଉ ପ୍ରଧାନ ଶିକ୍ଷକମାନେ ଏହି ପୁରସ୍କାର ପାଇବାର ଲାଗି ନିଜେ ପଞ୍ଜୀକରଣ କରିପାରିବେ। ଏଥିଲାଗି ସେମାନେ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଖୋଲାଯାଇଥିବା ପୋର୍ଟାଲ HTTP nationalawardstoteachers.education.gov.in ଥି ଆବେଦନ କରିବେ। 50 ଜଣ ଶିକ୍ଷକଙ୍କୁ ଏହି ପୁରସ୍କାର ଦିଆଯିବା। ଜିଲ୍ଲା, ରାଜ୍ୟ ଆର୍ ଜାତୀୟ ସ୍ତରଥି ଏମାନଙ୍କୁ ବଛାଯିବା ବୋଲି ଜଣାପଡ଼ିଛି। ଆଇବା 5 ସେପ୍ଟେମ୍ବର ଗୁରୁ ଦିବସ ଦିନ ନୂଆଦିଲ୍ଲୀ ବିଜ୍ଞାନ ଭବନ ହେବାରକେ ଥିବାର ସ୍ୱତନ୍ତ୍ର ସମାରୋହଟି ରାଷ୍ଟ୍ରପତି ଏହି ପୁରସ୍କାର ଦେବେ। ରାଜ୍ୟ ଭିନ୍ ଭିନ୍ କାରଣରୁ କେତେ ସ୍କୁଲ ବନ୍ଦ କରାଯିବାରକେ ନିଆଯାଇଥିବା ନିଷ୍ପତ୍ତିର ଫେର୍ ଘାଏ ସମୀକ୍ଷା କରାଯିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ସେ କହିଛନ୍ ଯେ ଆଘର ସରକାର ଅମଲଥି ଭିନ୍ ଭିନ୍ କାରଣ ଦର୍ଶାଯାଇକରି ସ୍କୁଲମାନଙ୍କୁ ବନ୍ଦ କରି ଦିଆଯାଇଥିଲା। ହେଲେ ଇଟାକେ ନେଇକରି ବିଭାଗୀୟ ସଚିବଙ୍କୁ କ୍ଷେତ୍ରସ୍ତରୀୟ ରିପୋର୍ଟ ଦାଖଲ କରବାରକେ କୁହାଯାଇଛି। ସ୍କୁଲ ଖୋଲବାରକେ ନେଇକରି ଭିନ୍ ଭିନ୍ ବର୍ଗନୁ ଦାବି ଆସବାର ଉତ୍ରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍।
ଯେଉଁ ସ୍କୁଲ ଗୁଡ଼ାକ ଟ୍ରାଇବାଲ ଏରିଆରେ ଯେଉଁଟା ଯେଉଁ ପିଲାମାନେ ଏମିତି କିଛି ସ୍କୁଲ ଅଛି ଯେଉଁଟାକି ପିଲାମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡ଼ୁଛି, ସେ ସ୍କୁଲ ବି ବନ୍ଦ ହୋଇଛି। କୌଣସି ଜାଗାରେ ଭୁଲ ରିପୋର୍ଟ କରି ସେଟାକୁ ବନ୍ଦ କରିଦେଇଛନ୍ତି। ସେଠି ପିଲାମାନେ ଅଛନ୍ତି, ଲୋକଙ୍କର ବି ଡିମାଣ୍ଡ ଅଛି। ସ୍କୁଲ ଗୁଡ଼ାକ ଯେଉଁଗୁଡ଼ାକ ଇଲିଜିବୁଲ ହେବ ସେହି ସ୍କୁଲ ଗୁଡ଼ାକ ଆମେ ଏବେ ବର୍ତ୍ତମାନ ଆମ ବିଭାଗରେ ଆମେ ଆମର ସେକ୍ରେଟେରୀ ତାଙ୍କୁ ନିର୍ଦ୍ଦେଶ କରିଛୁ, ସେ ରିପୋର୍ଟ ମଗାଇବେ, ଯେଉଁଗୁଡ଼ାକ ଇଲିଜିବୁଲ ହେବ ସେ ସ୍କୁଲ ଗୁଡ଼ାକ ଆମେ ରିଓପେନ୍ ପାଇଁ ଆମେ ନିଷ୍ପତ୍ତି ନେବୁ।
ବିଶିଷ୍ଟ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର 123 ନମ୍ବର ଜୟନ୍ତୀ ପାଳନ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଦେଇଛନ୍। ସାମାଜିକ ଗଣମାଧ୍ୟମଟି ପୋଷ୍ଟ କରିକରି ମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ବିଶିଷ୍ଟ ଗାଳ୍ପିକ, ଉପନ୍ୟାସିକ, ନାଟ୍ୟକାର ପଦ୍ମଭୂଷଣ ଆଉ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଇ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଭାବେ ଓଏଏସ୍ ଅଧିକାରୀ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ରାଇଜେ ବୟସ୍କ, ବିଧବା ଆର୍ ଦିବ୍ୟାଙ୍ଗ ଭତ୍ତା ବଢ଼ାବାରକେ ନେଇକରି ବିଚାର ବିମର୍ଶ ଚାଲିଛି ବୋଲି ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ସେ କହିଛନ୍ ଅର୍ଥ ବିଭାଗ ସାଙ୍ଗେ ଆଲୋଚନା ଉତ୍ରୁ ଏହି ନିଷ୍ପତ୍ତି ନିଆଯିବା। ଭତ୍ତା ପରିମାଣକେ 3,000 ଟଙ୍କାକେ ବଢ଼ାବାରକେ ବିଚାର କରାଯାଉଥିବାର ସେ ସୂଚନା ଦେଇଛନ୍। ସମ୍ବଲପୁର ଜିଲ୍ଲା ରେଡ୍କ୍ରସ୍ ସୋସାଇଟିର ବାର୍ଷିକ ସାଧାରଣ ପରିଷଦର ବୈଠକ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ବଲପୁରଠାରେ ଆୟୋଜ ହୋଇଯାଇଛି। ଏହି ବୈଠକଟି ଗାଁ ଇଲାକାନ ରକ୍ତଦାନ ଶିବିର ଆୟୋଜନ କରୁଥିବା ଅନୁଷ୍ଠାନମାନଙ୍କୁ ପ୍ରୋହାହିତ କରବାରକେ ଆର୍ଥିକ ସାହାଯ୍ୟ ଦିଆଯିବା ବୋଲି ନିଷ୍ପତ୍ତି ନିଆଯାଇଛି। ଇତାର ସହିତ ରେଡ୍କ୍ରସ୍ର ଆଜୀବନ ସଭ୍ୟଙ୍କର ସଂଖ୍ୟା ବଢ଼ାବାର ଉପରେ ଧ୍ୟାନ ଦିଆଯିବା ଆର୍ ଭୀମସାରଠାରେ ଥିବା ରେଡ୍କ୍ରସ୍ ରେଷ୍ଟ ସେଡ୍ର ସ୍ଥିତିକୁ ନେଇକରି ଆଲୋଚନା କରାଯାଇଥିଲା। ଏହି ବୈଠକଟି ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ 2024 ସୁବର୍ଣ୍ଣପୁରଠାରେ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଆଉ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଅନୁକୂଲ୍ୟଥି ଗୋଟିଏ କର୍ମଶାଳା ଆୟୋଜିତ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଆର୍ ଖଡ଼ିଆଲ ମହିଳା ଡିଗ୍ରୀ କଲେଜର ମିଳିତ ଆନୁକୂଲ୍ୟଥି ସିକିଲ୍ ସେଲ୍ ରୋଗ ସଚେତନତା ଶିବିର ଆର୍ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଯାଇଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡାକ୍ତର ଶୁଭ୍ରାଙ୍ଗିନୀ ରଥ ଆର୍ ବିଜୟ କିଶୋର ଚଲାନ୍ ଯୋଗ ଦେଇକରି ସିକିଲ୍ ସେଲ୍ ରୋଗର ଲକ୍ଷଣ ଆର୍ ତାର ଚିକିତ୍ସା ବାବଦେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ କିରିକିଟା ଗାଁ ବିଶାନ ଛତୁ ଖାଇକରି 10 ଜଣ ଗୁରୁତର ହୋଇଥିବାର ଜଣାପଡ଼ିଛି। ଡେରି ରାତିଥି ସେମାନଙ୍କୁ ଖଡ଼ିଆଲ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ନ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାନୁ 3 ଜଣଙ୍କୁ ବୁର୍ଲା ମୁଖ୍ୟ ହସ୍ପିଟାଲକେ ନିଆଯାଇଛି। ବୌଦ୍ଧ ସହରର ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ ଏକ ଦିବସୀୟ ଯୁବ ଉତ୍ସବ ପାଳନ ହୋଇଛି। ଏହି କାର୍ଯ୍ୟକ୍ରମଟି ଜିଲ୍ଲାର ଭିନ୍ ଭିନ୍ ଇଲାକାନୁ 150ରୁ ଅଧିକା ଜୁଆନ ପିଲାଟୁକେଲ ଯୋଗ ଦେଇଥିଲେ। ଭାରତୀୟ ସଂସ୍କୃତି ଆର୍ ଆଧ୍ୟାତ୍ମିକତାକେ ନେଇକରି କେନ୍ତା ମାନବୀୟ ମୂଲ୍ୟବୋଧ ଭିତ୍ତିକ ବ୍ୟକ୍ତିତ୍ୱ ଗଠନ କରାଯାଇପାରବା ସେ ବାବଦେ ଅତିଥିମାନେ ଆଲୋଚନା କରିଥିଲେ। ରାଇଜେ ଆଇବା 24 ଘଣ୍ଟା ଭିତରେ ଭିନ୍ ଭିନ୍ ଇଲାକାନ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ତରଫରୁ ସୂଚନା ମିଳିଛି। ସିଆଡ଼େ ଗଲା 24 ଘଣ୍ଟା ଭିତରେ ଦାରିଙ୍ଗବାଡ଼ିନ ସବୁନୁ ଅଧିକା 64 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ দেশে আইবা দিনে গ্রিন হাইড্রোজেন হব প্রতিষ্ঠা করবার লাগি নিয়া যাউছে পদক্ষেপ কহিলে প্রধানমন্ত্রী নরেন্দ্র মোদি। শ্রীক্ষেত্র পুরী নবসলা রথযাত্রা স্বতন্ত্র সমীক্ষা বৈঠক, শান্তি শৃঙ্খলাতি রথযাত্রা সারবার লাগি সংকর সহযোগ কামনা কলে মুখ্যমন্ত্রী মোহন চরণ মাঝি। আউ রাইজে স্কুল বন্ধ নিষ্পত্তির ফেরঘায় সমীক্ষা করা যিবা কহিলে বিভাগীয় মন্ত্রী নিত্যানন্দ গণ্ড। আজর আঞ্চলিক খবরিন শেষ হলা, জুহার।